ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହେଲା ତ୍ରିଦିବସୀୟ ପ୍ରବାସୀ ଭାରତୀୟ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ପଥରେ ଅଗ୍ରସର ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ବିଷମ କଟକ ଅତିରିକ୍ତ ଜିଲ୍ଲା ଓ ଦୋରାଜସ୍ କୋର୍ଟକୁ ଉଦ୍ଘାଟନ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି। ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଟିମ୍ ଗୋନାସିକା, ତାମିଲନାଡୁ ଡ୍ରାଗନ୍ସ ଏବଂ ୟୁପି ରୁଦ୍ରାସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀ ଆଜି ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମ୍ମିଳନୀକୁ ଶୁଭାରମ୍ଭ କରିଛନ୍ତି। ସମ୍ମିଳନୀର ପ୍ରାରମ୍ଭରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପ୍ରତ୍ୟେକ ପ୍ରବାସୀ ଜଣେ ଦେଶର ସାଂସ୍କୃତିକ ରାଷ୍ଟ୍ରଦୂତ। ବିକଶିତ ଭାରତରେ ପ୍ରବାସୀ ଭାରତୀୟଙ୍କର ଅନେକ ଅମୂଲ୍ୟ ଅବଦାନ ରହିଛି। ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ଏକାଠି ହୋଇ କାମ କରିବା ସହ ସଶକ୍ତ ହେବା ଦିଗରେ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଶାନ୍ତିସ୍ତୂପ ଧଉଳି, ଚିଲିକା, ପୁରୀ, କୋଣାର୍କ ଭଳି ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ସ୍ୱତନ୍ତ୍ରତାର ଭରପୁର ପ୍ରାଚୁର୍ଯ୍ୟକୁ ଉପଭୋଗ କରିବା ପାଇଁ ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି।
ଆଜି ଭୁବନେଶ୍ୱରରେ ଆଣିଛି ଆନନ୍ଦର ଲହରୀ, ଖୁସିର ସମ୍ଭାର। ଏହି କିଛି ଦିନ ଧରି ଓଡ଼ିଶାବାସୀ ଅଜସ୍ର ସ୍ନେହ ଓ ଶ୍ରଦ୍ଧାର ସହିତ ଆପଣମାନଙ୍କ ଅପେକ୍ଷାରେ ଥିଲେ। ଆଜି ସେ ଅପେକ୍ଷାର ଅନ୍ତ ହୋଇଛି। ମୁଁ ଆଶା କରୁଛି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉତ୍ସବ ଆପଣମାନଙ୍କ ପାଇଁ ଏବଂ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ, ଆଉ ଆଗାମୀ ଦିନରେ ଏ ସମ୍ପର୍କର ସେତୁ ଆହୁରି ସୁଦୃଢ଼ ହେବ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଅଭିଭାଷଣରେ ଆରମ୍ଭରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ପଥରେ ଅଗ୍ରସର ହେଉଛି। ଏକ ଆଧୁନିକ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ଭାରତ ଆଗେଇ ଚାଲିଛି। ଯୁବ ସମାଜ ଆଗଧାଡ଼ିରେ ରହି ଦେଶର ନେତୃତ୍ୱ ନେବେ। ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରିଛି। ଏଥିରେ ଯୁବବର୍ଗଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି। କୋଭିଡ୍ ସମୟରେ ଭାରତ ନିଜସ୍ୱ ଟିକା ପ୍ରସ୍ତୁତ ସହ ଚନ୍ଦ୍ରଯାନ 3, ଗଗନଯାନ ମିଶନ ପରି ସଫଳତା ହାସଲ କରିଛି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ତାଙ୍କ ଅଭିଭାଷଣରେ କହିଛନ୍ତି, 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରେ ଯୁବବର୍ଗଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ଶ୍ରୀ ମାଣ୍ଡବ୍ୟ ଆହ୍ୱାନ ଦେବା ସହିତ ଆଗାମୀ ଦିନରେ 1,00,000 ଯୁବ ନେତୃତ୍ୱ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।
ବିକଶିତ ଭାରତ କେ ଲିଏ ହମନେ ଦେଶ କେ ୟୁବାଓ ଅପରଚୁନିଟି ମିଲେ ରାଷ୍ଟ୍ରୀୟ ପ୍ରବାହ ମେ ଆପଣେ କଣ୍ଟ୍ରିବ୍ୟୁସନ ବେଷ୍ଟ କର ପାଏ। ମୋଦିଜୀ ନେ କହା କି ବିକଶିତ ଭାରତ ବନାନା ହେ ତୋ ହମେ 140 କରୋଡ କି ଜନତା କୋ ଏକ ସାଥ ମେ ଲେକେ ଚଲନା ହୋଗା, ଦେଶ କେ ୟୁବାଓ କୋ ଅପରଚୁନିଟି ଦେନା ହୋଗା। ଆଜ ଜିସ 18 ସାଲ କେ ୟୁବା ହେ ଓ 25 ସାଲ କେ ବାଦ ବିକଶିତ ଭାରତ କେ ନାଗରିକ ବନେଙ୍ଗେ, ଉସ ବକ୍ତ ଉନକେ ସପ୍ନୋ କା ଭାରତ କୈସା ହେ, କୈସା ବନାନା ଚାହିଏ, ଓ କୈସା ବିକଶିତ ଭାରତ ଚାହତେ ହେ, ଉସକା ଭିଜନ ଭି ବିକଶିତ ଭାରତ ମେ ସମାହିତ ହୋନା ଚାହିଏ। ଓର ଇସଲିଏ ହି ପ୍ରଧାନମନ୍ତ୍ରୀ ଜୀ ନେ ଏକ ନୟା ଇନିସିଏଟିଭ ଲିଆ।
ପ୍ରବାସୀ ଭାରତୀୟ ସମ୍ମିଳନୀର ଦ୍ୱିତୀୟ ଦିନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଥିମ୍ ପାଭିଲିୟନକୁ ଉଦ୍ଘାଟନ କରିବା ସହିତ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚବେ। ଅପରାହ୍ନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟମାନଙ୍କ ସହ ବିକଶିତ ଭାରତ 2047 ସମ୍ବନ୍ଧରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତିନିଦିନିଆ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ କେତେଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ। ବିଶ୍ୱର ବିଭିନ୍ନ କୋଣରୁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। ପୂର୍ବାହ୍ନରେ ଆରମ୍ଭ ହୋଇଥିବା ସମ୍ମିଳନୀରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା, କେନ୍ଦ୍ରୀୟ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେଙ୍କ ଉପସ୍ଥିତିରେ ସମ୍ମିଳନୀ ଆରମ୍ଭ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ନ୍ୟୁଜ୍ ୱିକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଦେବ ପ୍ରାଗଡ଼ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁଖ୍ୟତଃ ଜଗତୀକରଣ କାଳଖଣ୍ଡର ଯୁବ ନେତୃତ୍ୱ ସମ୍ବନ୍ଧରେ ଆଲୋଚନା ହେବା ସହିତ ଓଡ଼ିଶା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଭାରତର ସର୍ବୋତ୍ତମ ସୁରକ୍ଷିତ ରହସ୍ୟର ଉନ୍ମୋଚନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଆଜିର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଏକ ପର୍ଯ୍ୟାପ୍ତ ସୁଯୋଗର ଗନ୍ତାଘର ଏବଂ ଦେଶର ଲୁକ୍କାୟିତ ପ୍ରତିଭା ସମ୍ପର୍କରେ ଆଲୋଚନା ହେବ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ରାୟଗଡ଼ା ଜିଲ୍ଲା ବିଷମ କଟକଠାରେ ଅତିରିକ୍ତ ଜିଲ୍ଲା ଓ ଦୋରାଜଜ୍ କୋର୍ଟକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବିଚାରପତି ଜଷ୍ଟିସ୍ ଏକେ ମହାପାତ୍ର, ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିବସରେ ଆଜି ପ୍ରଶାସନିକ ଅଧିକାରୀଙ୍କ ସହ କଂସ ମହାରାଜାଙ୍କ ଜନତା ଦରବାର, ଶଙ୍ଖଚୂଡ଼ଙ୍କୁ ଗୋପପୁର ପ୍ରେରଣ, ଗୋପପୁରରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ରହରଣ ଆଦି ଦୃଶ୍ୟ ଅଭିନୀତ ହେବ। ଗତକାଲି ପଞ୍ଚମ ଦିନରେ ମହାରାଜା କଂସ ହାତୀପିଠିରେ ବସି ନଗର ଭ୍ରମଣ କରିଥିଲେ। ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ର ଜୀବନ୍ତ ଭୂମିକାରେ ଅଭିନୟ କରି ଲୋକଙ୍କୁ ଦ୍ୱାପର ଯୁଗକୁ ଫେରାଇ ନେବା ପାଇଁ ଏହି ବରଗଡ଼ ଧନୁଯାତ୍ରାରେ ଗତ 77 ବର୍ଷ ଧରି ଆୟୋଜନ କରାଯାଉଛି। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟର ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଦଳ ସମୀକ୍ଷା କରିଛନ୍ତି। ମନ୍ଦିର ମଧ୍ୟରେ ସିନ୍ଧୁକ ରଖିବା ସ୍ଥାନ, ମନ୍ଦିର ପାଚେରୀକୁ ଲାଗିଥିବା ଉଦ୍ୟାନ, ଚନ୍ଦନ ପୋଖରୀର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମୀକ୍ଷା ଭିତ୍ତିକ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରାଯିବା ପରେ ମନ୍ଦିର ଉନ୍ନତି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି। ନୟାଗଡ଼ଠାରେ ଡାକ ବିଭାଗ ପକ୍ଷରୁ ପ୍ରଥମ ଜିଲ୍ଲାସ୍ତରୀୟ ଡାକଟିକଟ ପ୍ରଦର୍ଶନୀ ନୟାଗଡ଼ ପେକ୍ସ 2025 ଉଦ୍ଘାଟିତ ହୋଇଯାଇଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଆୟୋଜିତ ପ୍ରଦର୍ଶନୀରେ 100ରୁ ଉର୍ଦ୍ଧ୍ୱ ଫ୍ରେମ୍ ମାଧ୍ୟମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକଟିକଟ, ବିରଳ ଡାକଟିକଟ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକରୁ 800ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଡାକମଣ୍ଡଳ ପକ୍ଷରୁ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ ସହ 16 ଜଣ ଆମନ୍ତ୍ରିତ ସଂଗ୍ରାହକ ସେମାନଙ୍କର 62ଟି ଡାକଟିକଟ ଫ୍ରେମ୍ ପ୍ରଦର୍ଶନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ସୁବର୍ଣ୍ଣ ଲୋକ ମହୋତ୍ସବ 2025ର ତୃତୀୟ ଦିବସରେ ଆଜି ସଂସ୍କୃତି ଓ ସାମାଜିକ ପ୍ରଗତି ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରନ୍ଥାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତା ଓ ଗବେଷକମାନେ ସଭ୍ୟତା ଓ ସାମାଜିକ ପ୍ରଗତିକୁ ସଂସ୍କୃତି ଆଗେଇ ନେଇଥାଏ ବୋଲି କହିଛନ୍ତି। ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପଞ୍ଚମ ବାର୍ଷିକ ସମାରୋହ ପାଳନ ଅବସରରେ ଭଦ୍ରକ ନୂଆବଜାରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର 7 ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମାରୋହରେ ଜିଲ୍ଲାରେ 100ରୁ ଅଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମାରିକା ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମ୍ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଘୋଡ଼ାହାଡ଼ ଜଳଭଣ୍ଡାରକୁ 10ଟି ଭାଗରେ ବିଭକ୍ତ କରାଯାଇ କୁମ୍ଭୀର ଗଣନା କରାଯାଉଛି। ଗଣନା କାର୍ଯ୍ୟରେ 6ଟି ଦଳ ନିୟୋଜିତ କରାଯାଇଛି। ବନ ବିଭାଗର ସୂଚନା ଅନୁସାରେ ଘୋଡ଼ାହାଡ଼ ଡ୍ୟାମ୍ରେ 2022 କୁମ୍ଭୀରଙ୍କ ସଂଖ୍ୟା 76 ଥିବାବେଳେ 2024 ଏହାର ସଂଖ୍ୟା 84 ପହଞ୍ଚିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାତ୍ମାଗାନ୍ଧି ଷ୍ଟାଡିୟମ୍ରେ ଭାରୋତ୍ତୋଳନ ସଂଗଠନ ପକ୍ଷରୁ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆସନ୍ତାକାଲିଠାରୁ ଆରମ୍ଭ ହୋଇ 14 ପର୍ଯ୍ୟନ୍ତ ଚାଲିବ। ସଂଗଠନର ସୂଚନା ଅନୁସାରେ ଦେଶର 26 ରାଜ୍ୟର 400ରୁ ଅଧିକ ମହିଳା ପ୍ରତିଯୋଗୀ ଏଥିରେ ଭାଗ ନେବେ। ଯୁବ, କନିଷ୍ଠ ଓ ବରିଷ୍ଠ ବିଭାଗରେ ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେବେ ବୋଲି ରାଜ୍ୟ ଭାରୋତ୍ତୋଳନ ସଂଘ ସଭାପତି ଚିତ୍ତରଞ୍ଜନ ସ୍ୱାଇଁ କହିଛନ୍ତି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଟିମ୍ ଗୋନାସିକା ତାମିଲନାଡୁ ଡ୍ରାଗନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରାସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଘରୋଇ ଦଳ କଳିଙ୍ଗ ଲାନର୍ସ 6-0 ଗୋଲ୍ରେ ବେଙ୍ଗଲ ଟାଇଗର୍ସକୁ ହରାଇ ଦେଇଛି। ଘରୋଇ ଦଳ ପ୍ରଥମ 6 ମିନିଟ୍ରେ 3 ଗୋଲ୍ ଦେଇ ବିଜୟଧାରାକୁ ଆଗେଇ ନେଇଥିଲା। ଭୁବନେଶ୍ୱର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହେଲା 3-ଦିବସୀୟ ପ୍ରବାସୀ ଭାରତୀୟ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ପଥରେ ଅଗ୍ରସର ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ବିଷମ କଟକ ଅତିରିକ୍ତ ଜିଲ୍ଲା ଓ ଦୋରାଜସ୍ କୋର୍ଟକୁ ଉଦ୍ଘାଟନ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଆଜି ଟିମ୍ ଗୋନାସିକା ତାମିଲନାଡୁ ଡ୍ରାଗନ୍ସ ଏବଂ ୟୁପି ରୁଦ୍ରାସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।